ପ୍ରେରିତ ପଚିଶ ଅଧ୍ୟାୟ। ତାପରେ ଫେଷ୍ଟ ରାଜ୍ୟପାଳ ହେଲେ, ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତାପରେ କାଇସରିଆରୁ ଜେରୁସାଲେମ ଚାଲିଗଲେ। ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଜିହୁଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। ସେମାନେ ପାଉଲଙ୍କୁ ଜେରୁସାଲେମକୁ ପଠାଇ ଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଫେଷ୍ଟ କହିଲେ,
ପାଉଲ କାଇସରିଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ ସହିତ ଚାଲନ୍ତୁ। ଯଦି ପାଉଲ କିଛି ଭୁଲ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।
ତାପରେ ଫେଷ୍ଟ ସେମାନଙ୍କ ସହିତ 8-10 ଦିନ ରହି କାଇସରିଆକୁ ଚାଲିଗଲେ। ତହିଁ ଆର ଦିନ ସେ ବିଚାର ଆସନରେ ବସିଲେ ଓ ପାଉଲଙ୍କୁ ଡକାଇ ପଠାଇଲେ। ପାଉଲ କୋଠରୀକୁ ଆସିବା ପରେ ଜେରୁସାଲେମରୁ ଯେଉଁ ଜିହୁଦୀମାନେ ଆସିଥିଲେ ସେମାନେ ତାହାଙ୍କ ଚାରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ। ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ,
ମୁଁ ଜିହୁଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରିନାହିଁ।
କିନ୍ତୁ ଫେଷ୍ଟ ଜିହୁଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚାରିଲେ,
ତୁମ୍ଭେ ମୋ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଚାର କରାଯିବା ପାଇଁ ଜେରୁସାଲେମ ଯିବା ପାଇଁ ଚାହୁଁଛ କି?
ପାଉଲ କହିଲେ,
ମୁଁ ବର୍ତ୍ତମାନ କାଇସରଙ୍କ ବିଚାର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଚାର ହେବ। ମୁଁ ଜିହୁଦୀୟମାନଙ୍କ ପ୍ରତି କୌଣସି ଭୁଲ କରିନାହିଁ, ଏହା ଆପଣ ଜାଣନ୍ତି। ମୁଁ ଯଦି କୌଣସି ଦୋଷ କରିଥାଏ ଓ ମୃତ୍ୟୁଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀମାନଙ୍କର କଥାରେ ସତ୍ୟତା ନାହିଁ, ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରିପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଚାର ପାଇଁ ଆବେଦନ କରୁଛି।
ଫେଷ୍ଟ ତାହାଙ୍କ ପରାମର୍ଶଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ,
ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ, ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।
କିଛି ଦିନ ପରେ ଆଗ୍ରିପା ରାଜା ଓ ରାଣୀ ବନ୍ନିକି ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରିଆ ନଗରକୁ ଗଲେ। ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ,
ଏଠାରେ ଜଣେ ଲୋକ ଅଛି, ଫେଲିକ୍ସ ତାକୁ ବନ୍ଦୀ ରୂପେ ରଖିଯାଇଛନ୍ତି। ମୁଁ ଜେରୁସାଲେମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଜିହୁଦୀମାନଙ୍କ ପ୍ରାଚୀନମାନେ ମୋ ନିକଟରେ ତା ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତାର ମୃତ୍ୟୁଦଣ୍ଡ ଚାହୁଁଥିଲେ। ମୁଁ ସେମାନଙ୍କୁ ଉତ୍ତର ଦେଲି, ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କ ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମିଓମାନେ ସେହି ଲୋକକୁ ଅନ୍ୟ କାହାକୁ ବିଚାର ପାଇଁ ଦିଅନ୍ତି ନାହିଁ। ତେଣୁ ଏହି ଜିହୁଦୀୟମାନେ ବିଚାର ପାଇଁ କାଇସରିଆକୁ ଆଣିବାରୁ ମୁଁ ସମୟ ନଷ୍ଟ ନକରି ତହିଁ ଆର ଦିନ ବିଚାର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଚାରାଳୟକୁ ଆଣିବା ପାଇଁ ଆଦେଶ ଦେଲି। ଜିହୁଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ, କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାଙ୍କୁ ଅଭିଯୁକ୍ତ କରିପାରିଲେ ନାହିଁ। ତା ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ, କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବି କଲେ। ମୁଁ ଏସବୁ ବିଷୟରେ ବେଶୀ ଜାଣିନଥିଲି, ତେଣୁ ମୁଁ କିଛି ପ୍ରଶ୍ନ ପଚାରିଲି ନାହିଁ। ମୁଁ ପାଉଲଙ୍କୁ ପଚାରିଲି, ଏହି ଅଭିଯୋଗଗୁଡ଼ିକର ବିଚାର ପାଇଁ ତୁମ୍ଭେ ଜେରୁସାଲେମ ଯିବାକୁ ଚାହୁଁଛ କି? କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଚାର ହେବା ପାଇଁ ଅନୁରୋଧ କଲେ, ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।
ତାପରେ ଆଗ୍ରିପା ଫେଷ୍ଟଙ୍କୁ କହିଲେ,
ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଚାହେଁ।
ଫେଷ୍ଟ କହିଲେ,
ଆପଣ ଆସନ୍ତାକାଲି ତାଠାରୁ ଶୁଣିବେ।
ତହିଁ ଆର ଦିନ ଆଗ୍ରିପା ଓ ବନ୍ନିକି ମହା ଆଡ଼ମ୍ବରରେ ଉଚ୍ଚ ପଦସ୍ଥ ସାମରିକ କର୍ମଚାରୀ ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା। ତାପରେ ଫେଷ୍ଟ କହିଲେ,
ହେ ରାଜା ଆଗ୍ରିପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତିବୃନ୍ଦ, ଏ ହେଉଛନ୍ତି ସେହି ଲୋକ ଯାହାଙ୍କ ବିଷୟରେ ଉଭୟ ଜେରୁସାଲେମ ଓ ଏଠାରେ ଥିବା ସମସ୍ତ ଜିହୁଦୀୟ ଲୋକମାନେ ମୋ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ ତାହାକୁ ଆଉ ବଞ୍ଚି ରହିବାକୁ ଦିଆ ନଯାଉ। କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଚାର କଲି, ସେତେବେଳେ ତାହାଙ୍କର କିଛି ଭୁଲ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚାରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପଠାଇବା ପାଇଁ ସ୍ଥିର କଲି। କିନ୍ତୁ ମୁଁ ପ୍ରକୃତରେ ଜାଣିପାରୁନାହିଁ ସମ୍ରାଟଙ୍କୁ ତା ବିଷୟରେ କ'ଣ ଲେଖିବି। ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷ କରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା ଆପଣ ତାକୁ ପ୍ରଶ୍ନ ପଚାରିପାରିବେ ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। ତେଣୁ ମୁଁ ଭାବୁଛି ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।